आकाशवाणी संवाद पढ़ुछंती सत्यव्रत बेहुरा। पहलगाम आतंकवादी आक्रमण घटनाकु जातिसंघ महासचिवंक दृढ़ निंदा। प्रधानमंत्रीक सह पहलगाम घटना संपर्करे साक्षात आलोचना कले जातीय सुरक्षा परामर्शदाता अजित डोभाल। गृह सचिवंक अध्यक्षतारे विभिन्न राज्यर मुख्य शासन सचिवंक सहित बेसामरिक प्रतिरक्षा मकड्रिल नै चालिछि आलोचना। बांग्लादेशर पूर्वतन प्रधानमंत्री खालिदा जिया स्वास्थ्य चिकित्सा परे लंडनरु स्वदेश कले प्रत्यावर्तन। एवं आईपीएल क्रिकेटरे आज मुंबई इंडियंस और गुजरात टाइटन्स मध्यरे हेबो मुकाबला। पहलगाम आतंकवादी आक्रमण घटनाकु जातिसंघ महासचिव आंटोनियो गुटेरस दृढ़ निंदा करिछन्ति। मृतकंक परिवारवर्गंक प्रति से गभीर समवेदना ज्ञापन करिछन्ति। निरीह लोकंक उपरे आक्रमण ग्रहणयोग्य नुहे एवं एथिरे संश्लिष्टंक विरोधरे दृढ़ कार्यानुष्ठान ग्रहण करा उचित बोली से कहिछन्ति। ନ୍ୟୁୟର୍କର ଜାତିସଂଘ ମୁଖ୍ୟାଳୟଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ଶ୍ରୀ ଗୁଟେରସ୍ କହିଛନ୍ତି, ଭାରତ ପାକିସ୍ତାନ ମଧ୍ୟରେ ସୃଷ୍ଟ ଉତ୍ତେଜନାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ସେ କହିଛନ୍ତି, ଏହି ଦୁଇ ଦକ୍ଷିଣ ଏସୀୟ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଚଳିତ ବର୍ଷ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ତେବେ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ଗୁଟେରସ୍ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ 15 ଜଣିଆ ଜାତିସଂଘ ସୁରକ୍ଷା ପରିଷଦ ଗୋଷ୍ଠୀର ସଦସ୍ୟ ନୁହେଁ, ତେବେ ଏହି ରୁଦ୍ଧଦ୍ୱାର ବୈଠକ ପାଇଁ ପାକିସ୍ତାନ ପକ୍ଷରୁ ଅନୁରୋଧ କରାଯାଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି। ଗତକାଲି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏହା ପୂର୍ବରୁ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହ ପ୍ରଧାନମନ୍ତ୍ରୀ ଅଲଗା ଅଲଗା ବୈଠକ କରିଥିଲେ। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଆସନ୍ତାକାଲି ହେବାକୁ ଥିବା ବେସାମରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ ଉପରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରୁଛନ୍ତି। ଗୃହ ମନ୍ତ୍ରଣାଳୟର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀର ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବେସାମରିକ ପ୍ରତିରକ୍ଷା ପ୍ରସ୍ତୁତିର ମୂଲ୍ୟାଙ୍କନ ପାଇଁ ମକ୍ ଡ୍ରିଲ୍ କରିବାକୁ କୁହାଯାଇଥିଲା। ଦେଶର 244 ବର୍ଗୀକୃତ ବେସାମରିକ ପ୍ରତିରକ୍ଷା ଜିଲ୍ଲାରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ଆୟୋଜନ କରିବାକୁ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଗ୍ରାମସ୍ତର ପର୍ଯ୍ୟନ୍ତ ଏହି ଅଭ୍ୟାସ ଆୟୋଜନ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ଏୟାର ରେଡ୍ ୱାର୍ଣ୍ଣିଂ ବ୍ୟବସ୍ଥାର ଫଳପ୍ରଦତା ଆକଳନ କରିବା ଏବଂ ଭାରତୀୟ ବାୟୁସେନା ସହିତ ରେଡିଓ କମ୍ୟୁନିକେସନ୍ ଲିଙ୍କ୍ କାର୍ଯ୍ୟକ୍ଷମ କରିବା ନେଇ କଣ୍ଟ୍ରୋଲ ରୁମ୍ଗୁଡ଼ିକର କାର୍ଯ୍ୟକାରିତା ପରୀକ୍ଷା କରିବା। ଶତ୍ରୁପକ୍ଷରୁ ଆକ୍ରମଣ ହେଲେ ନିଜକୁ ସୁରକ୍ଷିତ ରଖିବା ପାଇଁ ସାଧାରଣ ନାଗରିକ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରତିରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ଏଥିରେ ପ୍ରଶିକ୍ଷଣ ଦିଆଯିବ। ଏହାବ୍ୟତୀତ କ୍ରାସ୍ ବ୍ଲାକ୍ଆଉଟ୍ ବ୍ୟବସ୍ଥାର ପରୀକ୍ଷଣ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ଶୀଘ୍ର ବନ୍ଦ କରିବା ଓ ସ୍ଥାନାନ୍ତର ଆଦି ପ୍ରକ୍ରିୟା ଏହି ମକ୍ ଡ୍ରିଲ୍ରେ ରହିଛି। ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଭାରତୀୟ ଗବେଷକଙ୍କ ପାଇଁ ଏକ ମୌଳିକ କୃତ୍ରିମ ବୁଦ୍ଧିମତା ଆର୍କିଟେକ୍ର ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି ବିଭାଗୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏଆଇ ନେତୃତ୍ୱାଧୀନ ଉଦ୍ଭାବନ, ଡିପ୍ଟେକ୍ ଷ୍ଟାର୍ଟଅପ୍ ଏବଂ ଉନ୍ନତ ଭିତ୍ତିଭୂମି ଆଧାରିତ ବିଜ୍ଞାନଭିତ୍ତିକ ଅଭିବୃଦ୍ଧିରେ ନୂତନ ଦିଗ୍ଦର୍ଶନ ପାଇଁ ସେ ଆହ୍ୱାନ ଦେଇଛନ୍ତି। ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଡକ୍ଟର ସିଂହ ନବଗଠିତ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ଏଏନ୍ଆର୍ଏଫ୍ର ଭୂମିକା ଏବଂ ଜିଓ ସ୍ପେଶାଲ୍ ଇନିସିଏଟିଭ୍ ଭଳି ଜାତୀୟ ଅଭିଯାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଏନ୍ଆର୍ଏଫ୍ ମିଶନ କାର୍ଯ୍ୟକାରିତା ନେଇ ସଚେତନତା ସୃଷ୍ଟି ଉପରେ ଏହାର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ଅଜୟ କର୍ଣ୍ଣିକରଙ୍କୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ସମନ୍ୱୟ ରକ୍ଷା କରି ସହଯୋଗର ସୁଯୋଗ ସୃଷ୍ଟି କରିବାକୁ ଡକ୍ଟର ସିଂହ ଆହ୍ୱାନ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଜାତିଭିତ୍ତିକ ଜନଗଣନା ଉପରେ ପରାମର୍ଶ ଦେଇଛନ୍ତି। ଜାତିଭିତ୍ତିକ ଜନଗଣନାକୁ ନେଇ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରିବାକୁ ଶ୍ରୀ ଖଡ୍ଗେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେ ତେଲଙ୍ଗାନା ସରକାରଙ୍କ ମଡେଲ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏଥିସହ ସଂରକ୍ଷଣ ଉପରେ ଲାଗିଥିବା 50% ସୀମାକୁ ହଟାଇବାକୁ ସେ ଦାବି କରିଛନ୍ତି। ଘରୋଇ ଶିକ୍ଷାନୁଷ୍ଠାନରେ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଶ୍ରୀ ଖଡ୍ଗେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ନିଷ୍ପତ୍ତିର ଶ୍ରେୟ ନେବା ପାଇଁ ଶ୍ରୀ ଖଡ୍ଗେ ଉଦ୍ୟମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ମୁଖପାତ୍ର ଗୁରୁପ୍ରକାଶ ଆକାଶବାଣୀକୁ କହିଛନ୍ତି, ସରକାରଙ୍କ ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ଘୋଷଣା ପରେ କଂଗ୍ରେସ ପାଖରେ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ। ସେ କହିଛନ୍ତି, ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି।
ହମାରି ପାର୍ଟି କି ପ୍ରତିବଦ୍ଧତା ଜାତିଗତ ଜନଗଣନା କୋଇ ଆଜ ସେ ନହିଁ ହେ ଔର ଜିତନେ ଭି ଶ୍ରେୟ ଲେନେ ୱାଲେ ଲୋଗ ଆଜ ଘୁମ ରହେ ହେ ଓ ଚାହେ ରାହୁଲ ଜୀ ହୋ, ତେଜସ୍ୱୀ ଜୀ ହୋ, ଅଖିଲେଶ ଜୀ ହୋ, ୟୁପିଏ 2 ମେ ତୋ ଇନକି ଭାରି ଭରକମ ସରକାର ଥି, କ୍ୟୋଁ ନହିଁ କିୟା ତବ। ଅସଲ ମନଶା ୟହ ହେ କି ୟେ ସିର୍ଫ ଔର ସିର୍ଫ ଏକ ପରିବାର କୋ ସତ୍ତା ଦେନା ଚାହତେ ହେ। ହମ ଲୋଗୋଁ ନେ ବାବା ସାହେବ ଅମ୍ବେଦକର କେ ସଂକଳ୍ପ କୋ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କେ ଅନ୍ତ୍ୟୋଦୟ କୋ ଇସ ନିର୍ଣ୍ଣୟ କେ ମାଧ୍ୟମ ସେ ପୁରା କିୟା ହେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷା ଖାଲିଦା ଜିଆ 4 ମାସର ଚିକିତ୍ସା ପରେ ଆଜି ଲଣ୍ଡନରୁ ଢାକା ଫେରିଛନ୍ତି। ଏକ ଏୟାର ଆମ୍ବୁଲାନ୍ସରେ ଖାଲିଦା ଜିଆ ସକାଳ ପ୍ରାୟ 10:30 ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ଦଳୀୟ ମହାସଚିବ ମିର୍ଜା ଫଖରୁଲ ଇସଲାମ ଆଲନଗିରି ଏବଂ ଦଳର ବରିଷ୍ଠ ସଦସ୍ୟମାନେ ଖାଲିଦାଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ବାଂଲାଦେଶରେ ଗଣତନ୍ତ୍ରର ପୁନରୁଦ୍ଧାର ହେବ ବୋଲି ଦଳର ମହାସଚିବ କହିଛନ୍ତି। ଗତ ଜାନୁଆରୀ 8 ତାରିଖରେ ଖାଲିଦା ଜିଆ ଲଣ୍ଡନ ଯିବା ପରେ ସେଠାରେ ଏକ ଘରୋଇ ହସ୍ପିଟାଲରେ 17 ଦିନ ପର୍ଯ୍ୟନ୍ତ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ରହିଥିଲେ। ଅଷ୍ଟ୍ରେଲିଆର ପୁନଃ ନିର୍ବାଚିତ ଲେବର ପାର୍ଟି ସରକାର କହିଛନ୍ତି, ବିଦେଶରେ ନିର୍ମିତ ଚଳଚ୍ଚିତ୍ର ଉପରେ ଆମେରିକାର ଶୁଳ୍କ ଲାଗୁ ଅପ୍ରାସଙ୍ଗିକ। ସେଠାକାର ସାମାଜିକ ସେବା ମନ୍ତ୍ରୀ ଅମାଣ୍ଡା ରିସୋର୍ଥ କହିଛନ୍ତି, ନିର୍ବାଚନରେ ଲେବର ପାର୍ଟିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କ ସମେତ ସରକାରର ସମଗ୍ର ଟିମ୍ ନୂତନ ଶୁଳ୍କ ବିରୋଧରେ ଆମେରିକା ନିକଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିବ। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଆମେରିକା ବାହାରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ଉପରେ 100% ଶୁଳ୍କ ଘୋଷଣା କରିଥିଲେ। ଗତକାଲି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଲବାନିଜ୍ କହିଛନ୍ତି, ନିର୍ବାଚନ ପରେ ସେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ଏବଂ ଶୁଳ୍କ ଉପରେ ଆଲୋଚନା କରିଛନ୍ତି। ନ୍ୟୁଜିଲାଣ୍ଡରେ 16 ବର୍ଷରୁ କମ୍ ପିଲାମାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖିବା ଲାଗି ବିଧେୟକ ଆଗତ କରାଯାଇଛି। ଅଷ୍ଟ୍ରେଲିଆରେ ଡିଜିଟାଲ ପ୍ଲାଟଫର୍ମ ସମ୍ପର୍କିତ ନିୟମାବଳୀକୁ ଦୃଢ଼ କରାଯାଇ ସାମାଜିକ ଗଣମାଧ୍ୟମ ବ୍ୟବହାର କ୍ଷେତ୍ରରେ ପ୍ରତିବନ୍ଧକ ଲାଗୁ କରାଯିବା ପରେ ନ୍ୟୁଜିଲାଣ୍ଡର ନ୍ୟାସନାଲ ପାର୍ଟିର ସାଂସଦ କ୍ୟାଥରିନ୍ ୱେଡ୍ ଏହି ବିଧେୟକ ଆଗତ କରିଛନ୍ତି। ଏଥିରେ ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକ ବ୍ୟବହାରକାରୀଙ୍କ ବୟସ ଯାଞ୍ଚ ବ୍ୟବସ୍ଥା ଲାଗୁ କରିବା ନେଇ ପ୍ରକ୍ରିୟା ରହିଛି, ଯାହାଫଳରେ ନାବାଳକମାନେ ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟ ଖୋଲିପାରିବେ ନାହିଁ। ଏଥିରେ ବ୍ୟତିକ୍ରମ ଘଟିଲେ କଠୋର ଦଣ୍ଡ ବ୍ୟବସ୍ଥା ପାଇଁ ମଧ୍ୟ ବିଧେୟକରେ ବ୍ୟବସ୍ଥା ରହିଥିବା ଜଣାପଡ଼ିଛି। ଶ୍ୱାସ ରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ଶ୍ୱାସ ରୋଗ ବା ଆଜମା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ସମସ୍ତଙ୍କ ପାଇଁ ଶ୍ୱାସ ଉପଚାର ଉପଲବ୍ଧ କରିବା। ଏହି ରୋଗରୁ ଉପଶମ ପାଇବା ନିମନ୍ତେ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି। ଆଜମା ଦିବସ ଅବସରରେ ଆଜି ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗୁଜରାଟର ଅହମ୍ମଦାବାଦରେ ବେଆଇନ ଭାବେ ସମ୍ପତ୍ତି ଭଡ଼ା ଆଦାୟ କରିବା ପାଇଁ ୱାକଫ ବୋର୍ଡ ଟ୍ରଷ୍ଟି ପରିଚୟ ଦେଇଥିବା ସଲିମ ଜୁମା ଖାନ ପଠାନ ଏବଂ ସହଯୋଗୀଙ୍କ ସହ 100 କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁଜରାଟର ଅହମ୍ମଦାବାଦର 10ଟି ସ୍ଥାନରେ ଚଢ଼ଉ କରିଛି। ଅହମ୍ମଦାବାଦର ଗାଏକ୍ୱାଡ ହାବେଲି ପୁଲିସର ଏତଲା ପରେ ଏହି ଚଢ଼ଉ କରାଯାଇଛି। ଆଇପିଏଲ୍ କ୍ରିକେଟରେ ଆଜି ମୁମ୍ବାଇର ୱାଙ୍ଗଡ଼େ ଷ୍ଟାଡିୟମରେ 7:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇ ଦଳ 14 ପଏଣ୍ଟ ପାଇ ତୃତୀୟ ସ୍ଥାନରେ ଥିବାବେଳେ ଗୁଜରାଟ 14 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ପଞ୍ଜାବ 15 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛି। ଗତକାଲିର ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବନ୍ଦ ହୋଇଯାଇଥିଲା। ବିହାରରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବକ୍ରୀଡ଼ା ପ୍ରତିଯୋଗିତାର ଆଜି ତୃତୀୟ ଦିନରେ ଫୁଟବଲ ପୁରୁଷ ବର୍ଗରେ ମେଘାଳୟ 10-1 ଚଣ୍ଡିଗଡ଼କୁ ପରାସ୍ତ କରିଛି। ସେହିପରି ଯମୁନା ଭଗତ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ଓଡ଼ିଶା 2-1 ପଶ୍ଚିମବଙ୍ଗକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଜାତିସଂଘ ମହାସଚିବଙ୍କ ଦୃଢ଼ ନିନ୍ଦା। ପ୍ରଧାନମନ୍ତ୍ରୀଙ୍କ ସହ ପହଲଗାମ ଘଟଣା ସମ୍ପର୍କରେ ସାକ୍ଷାତ ଆଲୋଚନା କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହିତ ବେସାମରିକ ପ୍ରତିରକ୍ଷା ମକ୍ଡ୍ରିଲ୍ ନେଇ ଚାଲିଛି ଆଲୋଚନା। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ସ୍ୱାସ୍ଥ୍ୟ ଚିକିତ୍ସା ପରେ ଲଣ୍ଡନରୁ ସ୍ୱଦେଶ କଲେ ପ୍ରତ୍ୟାବର୍ତ୍ତନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ଲଗ୍ଇନ୍ କରିପାରିବେ।